ଦୁର୍ବଳ ଉପରେ ସବଳର ଅତ୍ୟାଚାର ଯେ କେବଳ ପଶୁପକ୍ଷୀ ଜଗତର ନିୟମ ତାହା କଦାପି କୁହାଯାଇ ନପାରେ। ମଣିଷ ମଧ୍ୟ ଏ ନିୟମର ବ୍ୟତିକ୍ରମ ନୁହେଁ। ବେଙ୍ଗ ବିଚରା କେବେ କାହାର କ'ଣ କ୍ଷତି କରିଥିଲା କେଜାଣି, ମଣିଷ ଚିରଦିନ ତା ଉପରେ ଅତ୍ୟାଚାର କରିଆସିଛି। ଶ୍ରୋତା ବନ୍ଧୁ, ଶୁଣିବା ଭୁବନେଶ୍ୱର ବେହେରାଙ୍କର ଏକ ସୁନ୍ଦର ପ୍ରବନ୍ଧ, ଶକ୍ତି ଓ ଜ୍ଞାନ। ଚାହାଳି ଓ ସ୍କୁଲ ପିଲାମାନେ ଦୁଇ ଯିବା ବାହାନାରେ ବେଳ ଓ ଅବେଳରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କ ଉପରକୁ ଟେକା ପକାଇ ସେମାନଙ୍କର କାଳ ହୋଇଛନ୍ତି। କଲେଜ ଛାତ୍ରମାନେ ଲାବୋରେଟୋରୀରେ ବେଙ୍ଗମାନଙ୍କୁ ଖଣ୍ଡ ଖଣ୍ଡ କରି କାଟିଛନ୍ତି। ବଡ଼ ବଡ଼ ହୋଟେଲରେ ବେଙ୍ଗର ଗୋଡ଼କୁ ରୋଷ୍ଟ କରାଯାଉଛି। କେଉଁ କେଉଁ ଦେଶରେ ଜିଅନ୍ତା ବେଙ୍ଗ ଗିଳିବା ପ୍ରତିଯୋଗିତା ବି ଆରମ୍ଭ ହୋଇଗଲାଣି। ଭଲ କରି ପାଦ ପକାଇ ଜାଣୁନଥିବା ଛୋଟ ଛୁଆଟିଏ ମଧ୍ୟ ଘରେ ବେଙ୍ଗଟିଏ ଦେଖିଲେ କାଠି ଖଣ୍ଡିଏ ଧରି ତାକୁ କେଞ୍ଚିବାକୁ ଚେଷ୍ଟା କରିଛି। ଏପରି ଅନ୍ୟାୟ ଅତ୍ୟାଚାର କରିସାରିଲା ପରେ ଯେ ମଣିଷ ସନ୍ତୁଷ୍ଟ ହୋଇଛି ତା ନୁହେଁ, ବେଙ୍ଗକୁ ଅଯଥା ବିଦ୍ରୁପ କରିଛି ମଧ୍ୟ। ମେଘ ଯେତେବେଳେ ଟୁପୁର ଟାପୁର ବର୍ଷେ, ଜନପ୍ରାଣୀ ସମସ୍ତେ ସ୍ୱାଭାବିକ ରୀତିରେ କୌଣସି ଛତ୍ର ତଳର ଆଶ୍ରା ଖୋଜନ୍ତି। ବାଟୋଇ କାଖ ତଳୁ ତାର ଛତା ବାହାର କରି ନିଜ ମୁଣ୍ଡ ଉପରେ ଟେକି ଧରେ। କ୍ଷେତରେ ହଳ କରୁଥିବା ଚାଷୀ ପିଠି ଆଡ଼କୁ ଝୁଲୁଥିବା ଛତୁରୀଟିକୁ ଟାଣି ଅଥବା କ୍ଷେତ ହୁଡ଼ାରୁ ଓଟାରି ଆଣି ମୁଣ୍ଡରେ ଭଲ କରି ଭିଡ଼ି ନିଏ। ପଡ଼ିଆରେ ଚରୁଥିବା ଗାଈ ଗୋରୁଙ୍କୁ ଧରି ଗାଈ ଯୋଗାଳୀମାନେ କୌଣସି ଝଙ୍କାଳିଆ ଗଛ ତଳେ ଆଶ୍ରା ନିଅନ୍ତି। ସହରର ଦାଣ୍ଡରେ ଘୁରି ବୁଲୁଥିବା ବୁଲା ଷଣ୍ଢ ମଧ୍ୟ କାହାର ବାରଣ୍ଡା ଉପରକୁ ଉଠିଯାଏ। ତେଣୁ ଏପରି ଅବସ୍ଥାରେ କେଶୁର ଗଜା ମାରୁ ବା ନ ମାରୁ, ବେଙ୍ଗଟିଏ ଯଦି ସାରୁ ଗଛ ମୂଳରେ ଆଶ୍ରୟ ନେଲା ସେଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଥାଇପାରେ। ହୁଏତ ସାରୁ ପତ୍ରର ଛତ୍ର ତଳେ ଆସିନ ଏହି ବେଙ୍ଗଟି ତାର ପୁଅ ଝିଅମାନଙ୍କ କେଉଁଠି କିଏ ଆଶ୍ରୟ ନେଲେଣି କି ନାହିଁ ସେ ସମ୍ବନ୍ଧରେ ଖୋଜ ଖବର ନେବା ଉଦ୍ଦେଶ୍ୟରେ ବଡ଼ ପାଟି କରି ଦି ଚାରୋଟି ପ୍ରଶ୍ନ ପଚାରିଦେଲା। ଅଥବା ଆମ ଆଡ଼ିକି ବେଶ ବର୍ଷା, ତମ ଆଡ଼ିକି କେମିତି ହୁଏ ସମୁଦ୍ରି ବୋଲି ଗାଁ ପାଖ ଗାଁ ଉଦ୍ଦେଶ୍ୟରେ କେତୋଟି ବିରାଟ କୁହାଟ ଛାଡ଼ିଦେଲା। ଏହା ମଧ୍ୟ ହୋଇପାରେ ଯେ ମା ମାନେ ଯେମିତି ଆ ଜନ୍ମାମୁଁ ସ୍ୱର୍ଗ ଶଶି ମୋ କାହ୍ନୁ ହାତରେ ପଡ଼ରେ ଖସି ଗାଇ ଗାଇ ଅଜାଠ ଛୁଆମାନଙ୍କୁ ଖୁଆଇ ଦେବାକୁ ଚେଷ୍ଟା କରନ୍ତି, କିମ୍ବା ସେମାନଙ୍କ ମୁଣ୍ଡ ଥାପୁଡ଼େଇ ଥାପୁଡ଼େଇ ଗାଁ ମୁଣ୍ଡ ବରଗଛ ତଳର ଦାଢ଼ିଆ କାବୁଲି କେମିତି ତା ଝୁଲିମୁଣିରେ କାନ୍ଦୁରା ପିଲାମାନଙ୍କୁ ଭର୍ତ୍ତି କରି ନେଇଯାଉଛି ସେ କଥା କହି ଶୋଇଯାରେ ଧନ ମୋର ଗୀତ ମେଲି ଦିଅନ୍ତି। ସେମିତି ଦି ଚାରୋଟି ଝଡ଼ିପୋକ ଖୁଆଇ ଦେବା ଆଶାରେ ଅଥବା ଟପର ଟପର ବର୍ଷା ଶବ୍ଦରେ ଶୋଇପାରୁନଥିବା ଆଉ ଅଯଥାରେ ଡେଇଁ ବୁଲୁଥିବା ଅଝଟ ବେଙ୍ଗ ଛୁଆମାନଙ୍କୁ ଶୁଆଇ ଦେବା ଉଦ୍ଦେଶ୍ୟରେ ବେଙ୍ଗୁଲି ତାର ରାତିର ଲମ୍ବା ଗୀତ ମେଲି ଦେଇଛି। ସେଥିରୁ କିପରି ପ୍ରମାଣ ମିଳିଲା ଯେ ବେଙ୍ଗଟି ସାରୁ ଗଛ ମୂଳେ ବସି ଆପଣଙ୍କୁ ରାଜା ବୋଲାଉଛି? ବିଦ୍ରୁପ କରିବା ଛଡ଼ା ଏହାର ଆଉ କଡ଼ବା ଅର୍ଥ ଥାଇପାରେ? ଏତିକି ମଧ୍ୟ ନୁହେଁ, ମଣିଷ ପାଖରୁ ବେଙ୍ଗ ସାଧାରଣ ନ୍ୟାୟ ବିଚାର ବି ପାଇନି। ସରସି ଜଳରେ ନିରୀହ ମଣ୍ଡୁକ ଅହି କବଳରେ ପଡ଼ିଛି। ମଣ୍ଡୁକ ପ୍ରତି ମଣିଷର ଦୟା ନାହିଁ, ସହାନୁଭୂତି ନାହିଁ, କିମ୍ବା ଆହାପଦୁଟିଏ ନାହିଁ। ନିର୍ମମ ଯନ୍ତ୍ରଣା ଦେଇ ମଣ୍ଡୁକକୁ ତିଳ ତିଳ ମାରୁଥିବା ଅହି କେବଳ କ୍ରୁର ଅହି ପଦକ ଗାଳିରେ ଖସିଯାଇଛି। କିନ୍ତୁ ସେହି ବେଙ୍ଗ ଯେତେବେଳେ ଖତେଇ ହେଲା ପରି ମୁହଁ ପାଖରେ ଉଡ଼ି ଯାଉଥିବା ଗୋଟିଏ କଙ୍କିକୁ ଗିଳି ଦେଇଛି, ସେ କଙ୍କିଟିକୁ ଯେ କେବଳ ଶିଶୁ କଙ୍କି ବୋଲି କୁହାଯାଇଛି ତା ନୁହେଁ, ବେଙ୍ଗଟି ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ବୋଲି ବର୍ଣ୍ଣନା କରାଯାଇଛି। ବେଙ୍ଗର ଅଧାରୁ ତ ବେଶୀ ସାପ ପାଟିରେ ସେ ବିଚରା ଉହୁଙ୍କିବ କିପରି? ନୀଳ ଆକାଶର ଛତ୍ର ତଳେ ନିଜକୁ ଜୀବ ଜଗତର ସମ୍ରାଟ ପୋଲାଉଥିବା ମଣିଷ, ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲି ନିଜେ ନିଜର ଡିଣ୍ଡିମ ପିଟୁଥିବା ମଣିଷ, ଦୟା ଅହିଂସା ପରୋପକାରର ଦୁଆହି ଦେଉଥିଲେ ମଧ୍ୟ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି। ଦୁର୍ବଳତାକୁ ହେୟଜ୍ଞାନ କରିଛି ଆତ୍ମକାରିମା ଓ ଆତ୍ମଶ୍ଲାଘା ନେଇ। କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ଦୁର୍ଯ୍ୟୋଧନ ଓ ଦୁଶାସନମାନେ ଦ୍ରୌପଦୀମାନଙ୍କୁ ବିବସନା କରିବାକୁ ସତତ ଚେଷ୍ଟା କରିଆସିଛନ୍ତି। ଯେତେବେଳେ ପାଣ୍ଡବ ଶକ୍ତି ରକ୍ଷା କବଚ ହୋଇ ଦ୍ରୌପଦୀଙ୍କ ପାଖକୁ ଯିବାକୁ ଭରସି ପାରିନାହିଁ, ସେହି ଶକ୍ତି ଯେତେବେଳେ ମିହମାନ ହୋଇପଡ଼ିଛି, ଦୁଶାସନ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ନେଇଛି ସଭାରେ ସମସ୍ତଙ୍କ ସମ୍ମୁଖରେ ଲାଞ୍ଛନା ଓ ଅପମାନ ଦେବା ପାଇଁ, କେବେ କେଉଁଠି ଦ୍ରୌପଦୀଙ୍କର କେଶ ବନ୍ଧନ ହୋଇଛି, କିନ୍ତୁ ଅନେକ ସ୍ଥଳରେ ଏପରି ଅବଳାମାନଙ୍କର କେଶ ଚିର ମୁକୁଳା ରହିଯାଇଛି, ବାଂଲାଦେଶର ଲକ୍ଷ ଲକ୍ଷ ନିରୀହା ଅବଳାଙ୍କ ପରି। ଆବହମାନ କାଳରୁ ମଣିଷ ଶକ୍ତିକୁ ସମ୍ମାନ ଦେଇଆସିଛି। ଏ ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ତାକୁ ସମ୍ମାନ ଦେଇଛି ପ୍ରାଣ ଭୟରେ, ଜୀବନର ଆକୁଳତାରେ। ଦେବତାମାନେ ରାବଣର ଆଲଟ ଚାମର ଢାଳିବା, ଲୁଗା ପଖାଳିବା ରୀତିରେ ମହାବଳ ବାଘ ମାମୁ ହୋଇଛି। ହିମାଳୟର ସନ୍ତାନ ହୋଇଥିବା ଯୋଗୁଁ ହିମାଳୟ ନନ୍ଦିନୀ ମା ପାର୍ବତୀଙ୍କର ଭାଇ ଲେଖାରେ। ଏ ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବ ଲୀଳା ମଧ୍ୟ ସୃଷ୍ଟି କରିଛି, ମଣିଷ ସେ ଶକ୍ତିକୁ ଦୈବୀ ଶକ୍ତି ରୂପରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି। ଅଗ୍ନି ଯେତେବେଳେ ତାର ଘର ଦ୍ୱାର ପୋଡ଼ି ଛାରଖାର କରିଦେଇଛି, ସେ ଡରରେ ଅଗ୍ନିକୁ ଦେବତା ବୋଲି କହି ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ହୋମଯଜ୍ଞର ଭିଆଣ କରିଛି। ପବନ ଯେତେବେଳେ 49 ମୂର୍ତ୍ତି ଧରି ମଣିଷର କ୍ଷୁଦ୍ର ସୃଷ୍ଟିକୁ କ୍ଷଣକରେ ଧୂଳିସାତ କରିଦେଇଛି, କରାଳ ବନ୍ୟାରେ ଯେତେବେଳେ ଗାଁ ଗଣ୍ଡା ନିଶ୍ଚିନ୍ନ ହୋଇଯାଇଛି, ମଣିଷ ପବନ ଓ ବରୁଣଙ୍କୁ ଦେବତାର ଆଖ୍ୟା ଦେଇ ସେମାନଙ୍କର ସ୍ତୋତ୍ର ଗାନ କରିଛି। ଆଉ ଏ ଶକ୍ତି ଯେତେବେଳେ କେବଳ ମଙ୍ଗଳମୟ ଓ ରକ୍ଷାକାରୀ ଶକ୍ତି ରୂପରେ ଦେଖାଦେଇଛି, ମଣିଷ ସେ ଐଶୀ ଶକ୍ତିକୁ ପୂଜା କରିଛି କୃତଜ୍ଞତାରେ, କୃତଜ୍ଞତା ଜନିତ ଭକ୍ତିର ବିହ୍ୱଳତାରେ, ପ୍ରାଣର ଆବେଗରେ, ମନର ଆନନ୍ଦରେ। ମଣିଷ ଏ ଶକ୍ତିକୁ କେତେବେଳେ ମା ବୋଲି ଡାକିଛି ତ କେତେବେଳେ ପିତା ବୋଲି ସମ୍ବୋଧନ କରିଛି, କେତେବେଳେ ଗୁରୁ ବୋଲି କହିଛି, ଆଉ କେତେବେଳେ ବନ୍ଧୁ ଓ ସଖା ବୋଲି ଆଦର କରିଛି। ଦୁର୍ବଳକୁ ରକ୍ଷା କରିବା ତଥା ସାହାଯ୍ୟ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି ଆମର ପୂର୍ବପୁରୁଷମାନେ କହିଯାଇଛନ୍ତି, କିନ୍ତୁ ସେମାନେ ଦୁର୍ବଳତାକୁ ପ୍ରଶ୍ରୟ ଦେଇନାହାନ୍ତି, ବରଂ ସ୍ପଷ୍ଟ ଭାବରେ ନିନ୍ଦା କରି ଘୋଷଣା କରିଛନ୍ତି ଯେ ବଳହୀନ ଦ୍ୱାରା ଏ ଆତ୍ମା ପ୍ରାପ୍ୟ ନୁହେଁ। ଶକ୍ତିର ଆହରଣ ଓ ସଞ୍ଚୟ ଆମର ଧ୍ୟେୟ ହେବା ଉଚିତ ବୋଲି କହିବା ସଙ୍ଗେ ସଙ୍ଗେ ସେ ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନ ନିଏ ସେଥିପାଇଁ ଜ୍ଞାନର ଆବଶ୍ୟକତା ସୂଚାଇ ଦେବାକୁ ଯାଇ ଯେଉଁ ଆଦର୍ଶର ଇଙ୍ଗିତ ଦେଇଛନ୍ତି ପୃଥିବୀର ଅନ୍ୟତ୍ର ତାର ପଟାନ୍ତର ନାହିଁ। ପୁରାଣର କାହାଣୀମାନଙ୍କ ମଧ୍ୟମରେ ସେମାନେ ଆମକୁ ଏ ଆଦର୍ଶର ଶିକ୍ଷା ଦେଇଛନ୍ତି। ବିଶ୍ୱାମିତ୍ରଙ୍କ ସାଧନାର କାହାଣୀ କାଳ୍ପନିକ ହୋଇପାରେ, କିନ୍ତୁ ଏ ଆଦର୍ଶର ଗୋଟିଏ ସୁନ୍ଦର ପ୍ରତୀକ, ଏଠାରେ ତାର ସାଧାରଣ ବର୍ଣ୍ଣନା ଅପ୍ରାସଙ୍ଗିକ ହେବ ନାହିଁ। ପ୍ରତାପୀ ରାଜା ବିଶ୍ୱାମିତ୍ର ସୈନ୍ୟ ବଳ ଧରି ଦିଗ୍ବିଜୟରେ ବାହାରିଥିଲେ। ସୈନ୍ୟମାନେ ଶ୍ରାନ୍ତ ଓ କ୍ଳାନ୍ତ, ରାଜାଙ୍କୁ ମଧ୍ୟ ଖୁବ୍ ଭୋକ ଓ ଶୋଷ। ସେମାନେ ବଶିଷ୍ଠଙ୍କ ଆଶ୍ରମ ଦେଖିବା ପାଇଁ ଗଲେ, କେବଳ ତାଙ୍କ ପାଇଁ ନୁହେଁ, ସାରା ସୈନ୍ୟବଳ ପାଇଁ ବଶିଷ୍ଠ ସୁଖାଦ୍ୟର ଭୋଜନ ସହଜରେ କରିଦେଇଥିବା ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ ଓ ପଚାରି ଜାଣିପାରିଲେ ଯେ ବଶିଷ୍ଠଙ୍କର ଗାଈ କାମଧନ ଯୋଗୁଁ ହିଁ ତାହା ସମ୍ଭବ ହୋଇପାରିଛି। ରାଜାଙ୍କ ମନରେ ଲୋଭ ଜନ୍ମିଲା, ଏପରି ଗାଈ କେବଳ ରାଜାର ଧନ ହେବା ଉଚିତ ଭାବି ସେ କାମଧନକୁ ବଳାତ୍କାରରେ ସଙ୍ଗରେ ନେଇଯିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ବଶିଷ୍ଠ ଅତ୍ୟନ୍ତ ଦୁଃଖିତ ହୋଇ ଏ ଅନ୍ୟାୟର ପ୍ରତିବାଦ କଲେ, କିନ୍ତୁ ଫଳ କିଛି ହେଲାନି। କାମଧନୁକୁ ଚଳାଇ ସାଙ୍ଗରେ ନେଇ ନ ପାରିଲାରୁ ସୈନ୍ୟମାନେ ଅନେକ ମାଡ଼ ମାରି ଚାରି ଗୋଡ଼ ବାନ୍ଧି ରଥରେ ପକାଇ ନେଇଯିବାକୁ ଉଦ୍ୟମ କଲେ। ଗାଈ ପ୍ରତି ଏଭଳି ଅତ୍ୟାଚାର ଓ ତାର ବିକଳ କ୍ରନ୍ଦନ ବଶିଷ୍ଠ ସମ୍ଭାଳି ପାରିଲେ ନାହିଁ। କୁଶଖଣ୍ଡିଏ ମନ୍ତ୍ର କରି ଛାଡ଼ିଦେବା ଫଳରେ ବିଶ୍ୱାମିତ୍ରଙ୍କର ସୈନ୍ୟବଳର ସମୂଳ ବିନାଶ ହେଲା। ରାଜା ନିରସ୍ତ୍ର ହୋଇପଡ଼ିଲେ ଓ କାମଧେନୁ ମୁକୁଳି ଆସିଲେ। ଏତେ ବଡ଼ ପ୍ରତାପୀ ରାଜା ବିଶ୍ୱାମିତ୍ର ଏପରି ଭାବରେ ହାରି ଲଜ୍ଜା ଓ ଅପମାନରେ ସେଠାରୁ ପଳାଇ ଯାଇ ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଘୋର ତପସ୍ୟା ଆରମ୍ଭ କରିଦେଲେ। ଯଥା ସମୟରେ ସେ ବର ପାଇ ସବୁ ଦେବସର ଓ ବ୍ରହ୍ମସରର ଅଧିକାରୀ ହେଲେ ଓ ପୁଣି ଥରେ ବଶିଷ୍ଠଙ୍କ ପାଖରୁ କାମଧେନୁକୁ ଛଡ଼ାଇ ନେବା ଉଦ୍ଦେଶ୍ୟରେ ଆସିଲେ, କିନ୍ତୁ ଏଥର ମଧ୍ୟ ସବୁ ଚେଷ୍ଟା ବିଫଳ ହେଲା। ବ୍ରହ୍ମର୍ଷି ବଶିଷ୍ଠଙ୍କ ଦଣ୍ଡରେ ପଡ଼ି ବ୍ରହ୍ମସର ମଧ୍ୟ ଲୀନ ହୋଇଗଲା। ବିଶ୍ୱାମିତ୍ର ବୁଝିପାରିଲେ ଯେ ବ୍ରହ୍ମ ତେଜ ସମ୍ମୁଖରେ ପାଶବିକ ଶକ୍ତି କିଛି ନୁହେଁ। ସେ ରାଜ୍ୟଭାର ଅନ୍ୟ ହାତରେ ସମର୍ପି ଦେଇ ବ୍ରହ୍ମଜ୍ଞାନ ଲାଭ ଆଶାରେ ତାଙ୍କର ଅଭୂତପୂର୍ବ ତପସ୍ୟା ଆରମ୍ଭ କରିଦେଲେ। କାଳେ ଇନ୍ଦ୍ରପଦ ନେଇଯିବେ ଏହି ଭୟରେ ଇନ୍ଦ୍ର ବିଶ୍ୱାମିତ୍ରଙ୍କର ତପଭଙ୍ଗ ପାଇଁ କିପରି ମେନକାଙ୍କୁ ପଠାଇଲେ, ଶକୁନ୍ତଳାଙ୍କର କିପରି ଜନ୍ମ ହେଲା, ଚଣ୍ଡାଳ ତ୍ରିଶଙ୍କୁଙ୍କୁ ବିଶ୍ୱାମିତ୍ର କିଭଳି ସ୍ୱର୍ଗକୁ ପ୍ରେରଣ କଲେ, ତ୍ରିଶଙ୍କୁଙ୍କ ନ ଯୋଉ ନସ୍ତତୌ ଅବସ୍ଥା, ନୂତନ ସ୍ୱର୍ଗର ସୃଷ୍ଟି, ଏସବୁ ସମସ୍ତଙ୍କୁ ଉଣା ଅଧିକେ ଜଣା। ଏତେ ତପସ୍ୟା ପରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ କ୍ରୋଧ ଦମନ କରିପାରିନଥିବାରୁ ଆଉ ଅହଙ୍କାର ଯୋଗୁଁ ବିଶ୍ୱାମିତ୍ର ଆଉ ଥରେ ବଶିଷ୍ଠଙ୍କ ପାଖକୁ ଯାଇ ନିଜକୁ ଅପମାନିତ ମନେ କରିଥିଲେ। ଶେଷରେ ତାଙ୍କର ଯେତେବେଳେ ବ୍ରହ୍ମଜ୍ଞାନର ଉଦ୍ରେକ ହେଲା, ସେ ବଶିଷ୍ଠଙ୍କୁ ଦେଖା କଲେ ସହାସ୍ୟ ବଦନରେ। କ୍ରୋଧ କୁଆଡ଼େ ଚାଲି ଯାଇଥିଲା, ବଶିଷ୍ଠଙ୍କୁ ହରାଇବାର ପ୍ରଶ୍ନ ଆଉ ନଥିଲା। ବଶିଷ୍ଠ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କୁ ସସମ୍ମାନେ ନିଜ ଆଶ୍ରମକୁ ପାଛୁଟି ନେଇଥିଲେ। ମହା ତେଜସ୍ୱୀ ବ୍ରହ୍ମଶ୍ରୀ ବିଶ୍ୱାମିତ୍ର ନିଜେ ଅତି ଶକ୍ତିମାନ ହୋଇ ମଧ୍ୟ ପରେ ଆଉ ଅସ୍ତ୍ର ଧାରଣ କରିନାହାନ୍ତି। ସୁବାହୁ, ମାରିଚ, ତାରକା ପ୍ରଭୃତି ରାକ୍ଷସମାନଙ୍କ ଦାଉରୁ ନିଜର ଆଶ୍ରମକୁ ରକ୍ଷା କରିବା ପାଇଁ ଦଶରଥଙ୍କ ପାଖକୁ ଯାଇ ରାମ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ଓ ସେମାନଙ୍କୁ ସେ ଧନୁର୍ବିଦ୍ୟା ଶିକ୍ଷା ଦେଇଛନ୍ତି। ଗାନ୍ଧିଜୀ ମଧ୍ୟ ଏପରି ଆଦର୍ଶ ଶିକ୍ଷା ଦେଇଯାଇଛନ୍ତି। ତାଙ୍କର ଅହିଂସା ଦୁର୍ବଳର ଅହିଂସା ନୁହେଁ, ତାହା ସବଳର ଅହିଂସା। ଥରେ ଛାତ୍ରମାନଙ୍କୁ ଗୋଟିଏ ସଭାରେ ଭାଷଣ ଦେଲାବେଳେ ସେ ଛାତ୍ରମାନଙ୍କର ଶୀର୍ଣ୍ଣ ଓ ଦୁର୍ବଳ ଶରୀର ସବୁକୁ ଲକ୍ଷ୍ୟ କରି ସୁସ୍ଥ ଓ ସବଳ ଶରୀର ଗଠନ ପାଇଁ ଉପଦେଶ ଦେବାକୁ ଯାଇ ତାଙ୍କ ପାଖରେ ବସିଥିବା ଆଲି ଭାଇ ବିଶାଳକାୟ ମହମ୍ମଦ ଆଲିଙ୍କୁ ଦେଖାଇ ପରିହାସ୍ଥଳରେ କହିଥିଲେ ଯେ ଏ ଆଲିଙ୍କ ଗାଲରେ ଯଦି କେହି ଚଟକଣାଟାଏ ମାରେ ସେ ଅନ୍ୟ ଗାଲ ଦେଖାଇ ଦିଅନ୍ତି ତେବେ କେବଳ ତାକୁ ହିଁ ଅହିଂସା କୁହାଯିବ। ଯେହେତୁ ଗୋଟିଏ ଚଟକଣା ଜାଗାରେ ଦୁଇଟି ଚଟକଣା ଦେବା ପାଇଁ ତାଙ୍କର ଶକ୍ତି ଅଛି, ମୋ ଗାଲରେ ଯଦି କେହି ଚଟକଣାଟିଏ ମାରେ ଓ ମୁଁ ଅନ୍ୟ ଗାଲଟି ଦେଖାଇ ଦିଏ ତା ଅହିଂସା ହେବନି। କାରଣ ଚଟକଣା ଖାଇଥିବା ଲୋକର ଚଟକଣା ଦେବାର ଶକ୍ତି ଯେତେବେଳେ ନାହିଁ, ଅନ୍ୟ ଗାଲ ଦେଖାଇ ଦେବା ଛଡ଼ା ମୋର ଆଉ କି ଗତି ଅଛି। ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନେଇପାରେ, ଶକ୍ତି ବିନା ଜ୍ଞାନ ସେପରି ପରିହାସର ସାମଗ୍ରୀ ହୋଇପାରେ। ସେଥିପାଇଁ ଜ୍ଞାନର ଗାରିମାରେ ଗରିଆନ ହେଲେ ହେଁ ଦୁର୍ବଳ ଭାରତ ପୃଥିବୀରେ ତାର ନ୍ୟାୟୋଚିତ ଆସନ ପାଇବା ତ ଦୂରେ ଥାଉ, ଅନେକ ସମୟରେ ଉପହାସର ପାତ୍ର ହୋଇଛି। ଶକ୍ତି ଓ ଜ୍ଞାନର ସୁସମନ୍ୱୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ। ତେଣୁ ଜ୍ଞାନର ପୀଠସ୍ଥଳୀ ଭାରତ ଆଜି ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ଭାରତର ଅର୍ଥନୈତିକ କ୍ଷେତ୍ରରେ ତାର ପ୍ରଭାବ ଯାହା ହେଉ ନା କାହିଁକି ମାନବ ସମାଜରେ ଯେ ମଙ୍ଗଳ ହୋଇଛି ଏଥିରେ ସନ୍ଦେହ ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଭୁବନେଶ୍ୱର ବେହେରାଙ୍କର ପ୍ରବନ୍ଧ ଶକ୍ତି ଓ ଜ୍ଞାନ। ଭୁବନେଶ୍ୱର ବେହେରା 1970 ଜନ୍ମଲାଭ କରିଥିଲେ। ଜଣେ ଗାଳ୍ପିକ ଓ ଲଳିତ ନିବନ୍ଧକାର ଭାବରେ ସେ ସୁପରିଚିତ। ରାଉରକେଲା ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ, ଯାହାକି ବର୍ତ୍ତମାନ NIT ର ଅଧ୍ୟକ୍ଷ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ତାଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ପ୍ରଶଂସନୀୟ। କେନ୍ଦ୍ର ପବ୍ଲିକ ସର୍ଭିସ କମିଶନ ରୂପେ କିଛି ବର୍ଷ କାର୍ଯ୍ୟ କରିଥିଲେ। ସେ ଲେଖିଛନ୍ତି ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢିଙ୍କି ନାମରେ ଗୋଟିଏ ଭ୍ରମଣ ଗ୍ରନ୍ଥ। ସପ୍ତଶ୍ରୀ ପତ୍ରିକାର ସମ୍ପାଦକ ଓ ପ୍ରକାଶକ ଭାବରେ ସେ ମଧ୍ୟ ସୁପରିଚିତ। ଉପନ୍ୟାସ ଶୈଳୀରେ ରଚିତ ଗାଁ ଡାକ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ। ଶୁଣା ପରୀକ୍ଷ, ଚାଲି ନ ଜାଣି, ସହାବସ୍ଥାନ, ଫର ଫର ଉଡ଼େ କାନି, କଥା ଓ ଲଥା ଆଦି ତାଙ୍କର ଅନ୍ୟ କେତୋଟି ପ୍ରକାଶିତ ପୁସ୍ତକ। ବରିଷ୍ଠ ବ୍ୟଙ୍ଗ ବିଦ୍ରୁପ ଓ ସାମାଜିକ ଅଙ୍ଗୀକାରବଦ୍ଧତା ତାଙ୍କ ସୃଷ୍ଟିର ବୈଶିଷ୍ଟ୍ୟ। ତାଙ୍କର ପ୍ରବନ୍ଧଗୁଡ଼ିକର ଭାଷା ସ୍ୱଚ୍ଛ, ସରଳ ଆଉ ସୁନ୍ଦର। ଗଳ୍ପ ଶୈଳୀରେ ରଚିତ ହୋଇଥିବାରୁ ଏହା ସରସ ଏବଂ ଭାବ ଉତ୍ରେକକାରୀ। ଜଣେ ଚିନ୍ତାଶୀଳ ସଂସ୍କାରବାଦୀ ପ୍ରାବନ୍ଧିକ ଭାବରେ ତାଙ୍କର ସୁଖ୍ୟାତି ରହିଛି। ସଂସ୍କୃତ ଶକ୍ତି ଓ ଜ୍ଞାନ ପ୍ରବନ୍ଧରେ ପ୍ରାବନ୍ଧିକ ଚମତ୍କାର ଭାବରେ ଶକ୍ତି ଓ ଜ୍ଞାନର ମୌଳିକ ତତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଉଦାହରଣ ମାଧ୍ୟମରେ ଉଭୟର ସମନ୍ୱୟ ଦ୍ୱାରା କିପରି ରାଷ୍ଟ୍ରର ବିକାଶ ସମ୍ଭବ ସେ ସମ୍ବନ୍ଧରେ ଆଲୋକପାତ କରିଛନ୍ତି। ବନ୍ଧୁମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସେୟାର କରନ୍ତୁ, ନିଜର ସମ୍ପର୍କୀୟମାନଙ୍କୁ ଜଣାନ୍ତୁ ଆଉ ଓଡ଼ିଆ ସାହିତ୍ୟର ଜୟଯାତ୍ରାରେ ଜଣେ ସାଥୀ ହୁଅନ୍ତୁ।